ଭାଇ।
ଆରେ ଏସବୁ କଣ କଣ ହେଇଛି?
ଜାଣିଛୁ, ଆଜି ମୋର ଜବ୍ ହେଇଯାଇଛି।
ରୁହ,
ତମେ ତମେ ଏଠି କଣ କରୁଛ?
ତମେ ସେ ମୋହିତ ପାଇଁ ମୋ ପ୍ରପୋଜାଲକୁ ଆକ୍ସେପ୍ଟ କରିନଥିଲ ନା? ଏବେ ଦେଖ ଯାଅ, ସେ ମୋହିତ କଣ କରୁଛି।
ମାନେ?
ସେ ମୋହିତ ସେଠି ଗଲ୍ଫ କ୍ଲବ ଆଗରେ ଆଉ ଗୋଟେ ଝିଅକୁ ତା ପ୍ରେମ ଜାଲରେ ଫସେଇକି ଟାଇମ୍ ପାସ୍ କରୁଛି।
ତମେ ମୋତେ ପ୍ରପୋଜ୍ କଲ ଆଉ ମୁଁ ଆକ୍ସେପ୍ଟ କଲି ବୋଲି ତମେ ମୋହିତଙ୍କ ନାଁରେ ଯାହା ନାହିଁ ତାହା କହିବ?
ଆଚ୍ଛା, ମୋ କଥାରେ ବିଶ୍ୱାସ ହଉନି? ନାଇଁ, ଯାଅ ନିଜ ଆଖିରେ ଦେଖିନେବ। ଥରେ ନିଜ ଆଖିରେ ଦେଖିନେଲେ ତମ ମନକୁ ଶାନ୍ତି ମିଳିଯିବ।
ତୁ ଯା, ମୁଁ କାଲି ଆସିଲେ ତୋ ସହିତ କଥା ହେବି, ହେଲା? ତୁ ଯା, ତୋର କାଲି ଫୋନ୍ ଜଏନିଂ ଅଛି ନା? ଓକେ,
ଥ୍ୟାଙ୍କ ୟୁ ଭାଇ, ମୁଁ ତାହେଲେ ଆସୁଛି।
ଆରେ ପ୍ରୀତି, ଆରେ ତମେ ଏଠି
କାହିଁ? ମୋତେ ବୋଧେ ବି ଆସିବାର ନଥିଲା। ଓ, ମୁଁ ବୋଧେ ଭୁଲ ଟାଇମ୍ରେ ପଳେଇ ଆସିଛି। ହଁ ନା?
ମାନେ କ'ଣ ବୁଝି ହଉନି?
ମାନେ ହେଲା, ତମେ ସେ ଝିଅ ସହିତ ଯାହା ବି କରୁଥିଲ ମୁଁ ସବୁ ଦେଖିସାରିଛି।
ବୁଝିବା ପାଇଁ ଚେଷ୍ଟା କର।
ବାସ୍, ଆଉ କିଛି ବୁଝା ହଉନି। ଆକ୍ଚୁଆଲି ତମ ବିଷୟରେ ସମସ୍ତେ ଠିକ କଥା କହୁଥିଲେ, କିନ୍ତୁ ମୁଁ ତମକୁ ଅନ୍ଧ ଭଳିଆ ଭଲ ପାଉଥିଲି।
ପ୍ରୀତି, ବୁଝିବା ପାଇଁ ଚେଷ୍ଟା କର।
ଆଜିଠୁ ତମର ମୋର କୌଣସି ସମ୍ପର୍କ ନାହିଁ। ଆଜି ତ ମୋତେ କେବେ ବି ଦେଖା କରିବା ପାଇଁ ଚେଷ୍ଟା ବି କରିପାରିବ।
ପ୍ରୀତି,
ତୁ ଭାବୁଛୁ କାହିଁକି ଭୁଲି ଯିବି ତତେ, ମୋ ଜୀବନ ତୋ ହାତେ। ତୁ ଭାବୁଛୁ କେମିତି ଭାବୁନି ମୁଁ ତତେ, ମୋ ସ୍ପନ୍ଦନ ତୋ ସାଥେ। ନୁହେଲ ଆଉ କାହାର, ମୁଁ ଖାଲି କେବଳ ତୋର। ବୁଝେଇଲେ ତୋ ହୃଦୟକୁ ଅବୁଝାଉନି ଆଉ ରାଗିନି, ଧନ ମୋର ରାଗିନି ଆଉ ରାଗିନି, ଧନ ମୋର ରାଗିନି। ବୁଝା ପ୍ରିୟା, ବୁଝୁନୁ କାଇଁ ଦଉଛୁ ଦୁଃଖ ଏତେ? ତୁ ତ ଜାଣୁ ତୁ କାନ୍ଦିଲେ କଷ୍ଟ ମୁଁ ପାଏ କେତେ। ଓ ଆଖିରୁ ତୋର ଛରିଲେ ଲୁହ, ଛାତିରୁ ଝରେ ମୋ ଲହୁ। ହସିବେ ଟିକେ ମୋ ସୁନ ଧନ, କାହିଁକି ଅବୁଝା ହଉ? ଭୁଲ ମୁଁ କରିନି କିଛି, ତୋ ପାଖେ ଥିଲି ମୁଁ ଅଛି। ବୁଝି ଯା ବୁଝି ଯା, ଧନ ମୋର ଅଝଟ ହନି ଆଉ ରାଗିନି, ଧନ ମୋର ରାଗିନୀ। ଶରଣ ଲୋ ତତେ କାନ ଧରୁଛି ହାତ ଯୋଡ଼ୁଛି କଥା ଟିକେ ମୋ ସାଥେ ନିଶ୍ୱାସ ମୋର ଖାଲି ତୋର ତୁ ପରାମ ସବୁ କିଛି ଭାଙ୍ଗିବିନି ତ ବିଶ୍ୱାସ କେବେ ତତେ ଲୋକ କଥା ଦଉଛି ଭଲ ମୁଁ ପାଇଲ ତତେ ସନ୍ଦେହ କରନି ଏତେ ମାରିଦେ ପଛକେ ତୋ ପ୍ରେମକୁ ମୋଠୁ ଛଡ଼େଇ ନେମି
ଏଇ ନିଅନ୍ତୁ 5,000 ଟଙ୍କା ମୋ ତରଫରୁ ଅନାଥ ଆଶ୍ରମ ପାଇଁ ଆଉ ତାଙ୍କୁ କହିବେ ମୋତେ ଯେମିତି ଆଶୀର୍ବାଦ କରିବେ
ହଁ ମା ହଁ 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 ଧନ୍ୟବାଦ
ଭାଇ ରୁହ ଆଉ ତମ ବୟଫ୍ରେଣ୍ଡଙ୍କ କଥା କ'ଣ
ବୟଫ୍ରେଣ୍ଡ ଜାଣିପାରିଲିନି
ଆରେ ମୁଁ ମୋହିତଙ୍କ କଥା କହୁଛି
ଓ ମୋହିତ ଭାଇ ସିଏ ତ ମୋତେ ପିଲାଦିନୁ ଅନାଥ ଆଶ୍ରମରେ ରଖିକି ପାଠ ପଢ଼େଇଛନ୍ତି ହେଲେ କ'ଣ ହେଇଛି କେଜାଣି 6 ମାସ ହେଲାଣି ମୋହିତ ଭାଇଙ୍କର ଦେଖା ମିଳୁନି ଆମେ ବହୁତ ଖୋଜିଲୁ ହେଲେ ତାଙ୍କର କିଛି ଆତପାତା ମିଳୁନି ଆପଣ ଯଦି କେବେ କିଛି ମୋହିତ ଭାଇଙ୍କ ବିଷୟରେ ଜାଣିବେ ପ୍ଲିଜ ଜଣେଇବେ
ଧନ ମୋର ରାଗେନି ଆଉ ରାଗେନି ଧନ ମୋର ରାଗେନି ଧନ ମୋର ରାଗେନି ଆଉ ରାଗେନି ଧନ